ନନା ବାବୁଲି ପ୍ରଧାନ, ଆମେ ଯେଉଁ ପ୍ରଡ଼କ୍ଟ ଆଣିଲୁ ଆମକୁ ବହୁତ ଭଲ ଲାଗିଲା। ଆମେ ପାଣି ବହୁତ ଖର୍ଚ୍ଚ କରିବା ପାଇଁ ଆମେ ଚାହୁଁନୁ, ଆମେ ସଞ୍ଚୟ କରିବାକୁ ଚାହୁଁଛୁ। ଆମକୁ ପାଣିର ନୀତି ନିୟମରେ ଦେଲେ ବି ଆମେ ସଞ୍ଚୟ କରି ରଖିପାରିବୁ, ଆମ ପାଣିଟା କିଣେଇ ବି ପାରିପାରିବୁ। ଆମେ ବି ଜାଣିପାରିଲେ ପାଣି ନଷ୍ଟ ନ କରି ସଞ୍ଚୟ କରିବାକୁ ଚାହୁଁଛୁ। ଆମେ ବି ଚାହୁଁଛୁ, ହଁ ଆମେ ସଞ୍ଚୟ କରିପାରିବା ଆଉ।